ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशमस्कन्ध 64 अध्याय श्लोक 10। नृगो नाम नरेन्द्रो हम नृगो नाम नरेन्द्रहम इक्ष्वाकुतनयः प्रभो इक्ष्वाकुतनयः प्रभो दानिष्वाख्यायमानेषु दानिष्वाख्यायमानेषु जदिते कर्णमस्पृशम् जदिते कर्णमस्पृशम् नृगो नाम नरेन्द्रोऽहम् इक्ष्वाकुतनयः प्रभो दानिष्वाख्यायमानेषु जदिते कर्णमस्पृशम् नृगो नाम नरेन्द्रोऽहम् इक्ष्वाकुतनयः प्रभो दानिष्वाख्यायमानेषु जदिते कर्णमस्पृशम् इक्ष्वाकुतनयः प्रभो दानिष्वाख्यायमानेषु जदिते कर्णमस्पृशम्। नृगो नाम नरेन्द्रोऽहम् इक्ष्वाकुतनयः प्रभो दानिष्वाख्यायमानेषु जदिते कर्णमस्पृशम्। नृगो नाम नरेन्द्रोऽहम् इक्ष्वाकुतनयः प्रभो दानिष्वाख्यायमानेषु जदिते कर्णमस्पृशम्। शुक्र अनुवाद। नृग राजा कहिले, इक्ष्वाकुंक पुत्र मु नृग नामरे परिचित जने राजा, हे प्रभु, दानशूल मनुष्य मानक तालिका घोषणा समय रे आपण संभवत मोर विषय रे सुनिथिबे। भागवतरे श्री पद्मारंग शिष्य मान कहउछन्ति, आचार्य वर्ग एठारे उल्लेख करछन्ति जे संभवत आपण मो विषय रे सुनिछन्ति। ए द्विधाग्रस्त भाव अभिव्यक्त हेले मध्य इंगितटि हा एहा जे एथिरे कोनसी संदेह नाही। हरिकृष्ण अवस्थ भक्त सज्जन बृंद मातृवृंद आपण मानक आमर ए भागवत कथा को स्वागत जना जाउछि। तेणु आमर गौरांग महाप्रभुंकर आविर्भाव तिथि उपलक्षे तांक विषय आम 7 दिन कथा कहिले, तापरे मध्य आनंद उत्सव इत्यादि होकरी वर्तमान गौरांग महाप्रभु कथा सरला। ଏଇ ଭଗବାନ କଥା ଯେଉଁ କୁହାଯାଉଛି, ଆମର ଶ୍ରୀଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଇଏ ମଧ୍ୟ ଭଗବାନ କୃଷ୍ଣଙ୍କ କଥା ଯେତେବେଳେ କହୁଛେ ଆମେ, ସିଏ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କର କଥା କୁହାଯାଉଛି ଏବଂ ଗୌରାଙ୍ଗ ମହାପ୍ରଭୁଙ୍କର ମଧ୍ୟ କଥା କୁହାଯାଉଛି। 11 ସ୍କନ୍ଧ 5 ଅଧ୍ୟାୟ 33 ଏବଂ 34 ଏ 2ଟି ଶ୍ଳୋକରେ ଏଇଟା କୁହାଯାଇଛି। ଗୋଟିଏ 34 ନମ୍ବର ଶ୍ଳୋକରେ, ଗୋଟିଏ ଶ୍ଳୋକରେ 3 ଜଣଙ୍କ ବିଷୟରେ କୁହାଯାଇଛି, ସେ ଭଗବାନ। ତେଣୁ ଆମେ ସବୁଦିନେ ଯେଉଁ ଭଗବାନ କୃଷ୍ଣଙ୍କ ବିଷୟରେ ଶୁଣୁଛେ, ସେ ମଧ୍ୟ ସେ ରାମଚନ୍ଦ୍ରଙ୍କ ବିଷୟରେ ଶୁଣୁଛେ ଏବଂ ମହାପ୍ରଭୁଙ୍କ ବିଷୟରେ, ଏମାନଙ୍କ ଭିତରେ ପରୋକ୍ଷ ଭାବରେ ଶୁଣୁଛେ, କିନ୍ତୁ ସିଧାସଳଖ ଭାବରେ ଭଗବାନ କୃଷ୍ଣଙ୍କ ବିଷୟରେ ଶ୍ରବଣ କରୁଛେ, କିନ୍ତୁ ପରୋକ୍ଷ ଭାବରେ ମଧ୍ୟ ତାଙ୍କରି ବିଷୟରେ ଭଗବାନଙ୍କ ବିଷୟରେ ରାମଚନ୍ଦ୍ର ଏବଂ ଗୌରଚନ୍ଦ୍ରଙ୍କ ବିଷୟରେ ଶ୍ରବଣ କରୁଛେ। ଯାହା ହଉ, ଆମର ଯେଉଁ କଥା ରହିଥିଲା ରହି ସେଇଠି ବିଶ୍ରାମ ଦିଆଯାଇଥିଲା କଥାକୁ, ଏ ଦ୍ୱାରକା ଲୀଳାର କଥା, ଭଗବାନ ତାଙ୍କର କ'ଣ ତାଙ୍କର ପୁତ୍ରମାନଙ୍କ ସହିତ ଦ୍ୱାରକାର ଗୋଟେ ଉପବନରେ ଆସିକିରି ବୁଲାବୁଲି କରୁଥିଲେ, ଭ୍ରମଣ କରୁଥିଲେ। ସେହି ସମୟରେ ତାଙ୍କ ପୁତ୍ରମାନେ ଶାମ୍ବ ପ୍ରଦ୍ୟୁମ୍ନ ଇତ୍ୟାଦି ଏମାନେ ଦେଖିଲେ ଗୋଟେ କୂଅରେ ପଡ଼ିଛି ଗୋଟେ ଅଦ୍ଭୁତ ଜନ୍ତୁ, କୃକଳହାସ ବା ଏଣ୍ଡୁଅ, ଗୋଟେ ବିରାଟ ଏଣ୍ଡୁଅ, ପାହାଡ଼ ଭଳିଆ ଦେଖିବା ପାଇଁ ସେ ଏଣ୍ଡୁଅ। ତେଣୁ ସେମାନେ ଚେଷ୍ଟା କଲେ ତାକୁ ଉଦ୍ଧାର କରିବା ପାଇଁ, ଉଦ୍ଧାର କରିପାରିଲେ ନାହିଁ। ତେଣୁ ଭଗବାନ ତାଙ୍କ ପିତାଙ୍କୁ କହିଲେ, ପିତାଶ୍ରୀ ଏଇଭଳି ଭାବରେ ଗୋଟେ ଅଦ୍ଭୁତ ଜୀବ ପଡ଼ିଛି କୂପରେ। ତେଣୁ ଭଗବାନ ତାଙ୍କର ଯେତେବେଳେ ବାମ ହସ୍ତକୁ ବଢ଼େଇଦେଲେ, ସେହି ସମୟରେ ସେ ତାକୁ ଉଦ୍ଧାର କଲେ। ସେ ଯେଉଁ କୃକଳହାସ ଶରୀରଟି ତ୍ୟାଗ କରିକିରି ଗୋଟେ ସୁନ୍ଦର ଦେବ ଶରୀର ପ୍ରାପ୍ତ ହେଲେ। ତେଣୁ ଭଗବାନ ପଚାରିଲେ, କିଏ ଆପଣ, ଏଇସବୁ ପ୍ରଶ୍ନ ପଚାରିଥିଲେ। ଏଇ କଥାକୁ ଆମେ ବିଶ୍ରାମ ଦେଇଥିଲେ, 9 ନମ୍ବର ଶ୍ଳୋକଟି ଥିଲା ସେଇଟା, ଯେ କିଏ ଆପଣ। ଭଗବାନ ଯଦି ସବୁ ଜାଣନ୍ତି, ତେଣୁ ସେ କହିଲେ, କେତୋଟି ଶ୍ଳୋକରେ ସେ କହିଛନ୍ତି, କେଉଁଠି ସେ କହିଲେ, ଭଗବାନ କହିଲେ ଯେ, ପ୍ରଚ୍ଛ ବିଦ୍ୱାନପି ତନ୍ନିଧାନ ଜନିଷୁ ବିଖ୍ୟାପୟିତୁ ମୁକୁନ୍ଦ କସ୍ତମ ମହାଭାଗ ବରେଣ୍ୟ ରୂପୋ ଦେବୋତ୍ତମଂ ତ୍ୱାଂ ଗଣୟାମି ନୁନାମ। ଏ 7 ନମ୍ବର ଶ୍ଳୋକରେ ଏଇଟା କହିଲେ, କେତୋଟି ଶ୍ଳୋକରେ ସେ ପ୍ରଶ୍ନ ପଚାରିଛନ୍ତି। ତେଣୁ ବର୍ତ୍ତମାନ 7, 8, 9 ଏଇ 3ଟି ଶ୍ଳୋକରେ ଯେଉଁ ଭଗବାନ କହିଲେ, ସେ ବର୍ତ୍ତମାନ ତା'ର ଉତ୍ତର ଦେଉଛନ୍ତି। ମୃଗ ମହାରାଜ ଏ ଜଣେ ଉତ୍ତର ଦେଉଛନ୍ତି। ତେଣୁ ଏ ମୃଗ 2 ଜଣ ଅଛନ୍ତି। ମୃଗ ଆପଣମାନେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେଉଁ ଆମର ବୈବସ୍ୱତ ମନୁ, ବର୍ତ୍ତମାନ ବୈବସ୍ୱତ ମନୁଙ୍କର ସମୟ ଚାଲିଛି, ଇଏ ହେଉଛନ୍ତି ସପ୍ତମ ମନୁ। ଭଗବତ ଗୀତାରେ ଯେଉଁ ଭଗବାନ କହିଲେ, ଇମଂ ବିବସ୍ୱତ ଯୋଗମ, ବିବସ୍ୱତ କହିଲେ ସୂର୍ଯ୍ୟର ଦେବତା ବିବସ୍ୱାନ। ଏ ଜ୍ଞାନ ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହିଛନ୍ତି, 12,40,000 ବର୍ଷ ପୂର୍ବେ ଏ ଜ୍ଞାନ ଭଗବାନ ଦେଇଥିଲେ, ସୂର୍ଯ୍ୟର ଦେବତା ବିବସ୍ୱାନଙ୍କୁ ଦେଇଥିଲେ। ବିବସ୍ୱାନ ମନବେ ପ୍ରାହ, ବିବସ୍ୱାନ ତାଙ୍କର ପୁତ୍ର ମନୁଙ୍କୁ କହିଥିଲେ। ଏ ମନୁଙ୍କର ନାମ ହେଉଛି ବୈବସ୍ୱତ ମନୁ, ଯିଏକି ଜଣେ ଭଗବାନର ଜଣେ ବିଭୂତି। 11 ସ୍କନ୍ଧ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବୈବସ୍ୱତ ମନୁ ଏବଂ ତାଙ୍କର ପତ୍ନୀ ସ୍ୱାମୀପୁଙ୍କ କଥା କୁହାଯାଇଛି। ଏ ବୈବସ୍ୱତ ମନୁ ଭଗବାନ ଭଗବତ ଗୀତା କହୁଛନ୍ତି, ବିବସ୍ୱାନ ମନବେ ପ୍ରାହ, ବିବସ୍ୱାନ ସୂର୍ଯ୍ୟ ଦେବତା ବିବସ୍ୱାନ ତାଙ୍କର ପୁତ୍ର ବୈବସ୍ୱତ ମନୁ କହିଥିଲେ। ମନୁ ଇଖୁଆକ ବ୍ରବିତ, ମନୁ ତାଙ୍କର ପୁତ୍ର ଇଖୁଆକୁ କହିଥିଲେ। ତେଣୁ ବିବସ୍ୱାନ ଯେଉଁ ବୈବସ୍ୱତ ମନୁଙ୍କର ଆମେ ଶୁଣୁଛେ 9ମ ସ୍କନ୍ଧରେ ଚନ୍ଦ୍ରବଂଶ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ବୈବସ୍ୱତ ମନୁ ନା ଇଖୁଆକୁ ସୂର୍ଯ୍ୟବଂଶର କଥା, ବୈବସ୍ୱତ ସୂର୍ଯ୍ୟଙ୍କର ପୁତ୍ର, ତେଣୁ ତାଙ୍କଠାରୁ ସୂର୍ଯ୍ୟବଂଶ ଆସୁଛି। ତେଣୁ ସୂର୍ଯ୍ୟବଂଶର କଥା ପ୍ରଥମେ ଆମେ ଶୁଣୁଛେ 9ମ ସ୍କନ୍ଧରେ, ତାପରେ ଚନ୍ଦ୍ରବଂଶର କଥା ଶୁଣୁଛେ। ତେଣୁ ସୂର୍ଯ୍ୟବଂଶର ଯେତେବେଳେ କଥା ଚାଲିଛନ୍ତି, ଏ ବୈବସ୍ୱତ ମନୁ ସେ ତାଙ୍କର ଯେଉଁ ସବୁ ରହିଛନ୍ତି ସନ୍ତାନ ସୃଷ୍ଟି କରିଛନ୍ତି, ପ୍ରଥମ ସନ୍ତାନ ଯେଉଁ ସୃଷ୍ଟି କରିଥିଲେ ସିଏ ହେଉଛନ୍ତି ଗୋଟେ କନ୍ୟା ହୋଇଥିଲେ, ଇଲା, ଇଲା ତାଙ୍କର ନାମ ହୋଇଥିଲା। କିନ୍ତୁ ସେ ପରେ ପୁଣି ପୁତ୍ର ହେଲେ, ପୁଣି ତାପରେ କନ୍ୟା ହେଲେ, ଏଇଭଳି ଭାବରେ ବହୁତ ଘଟଣା ସବୁ ଚାଲିଛି ତାଙ୍କ ବିଷୟରେ। ତେଣୁ ଯାହା ହେଉ, ତାପରେ ସେ ଆଉ 10 ପୁତ୍ରଙ୍କୁ ସୃଷ୍ଟି କଲେ, ସିଏ ହେଉଛନ୍ତି ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇଖୁଆକୁ। ଏବଂ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ମନୁ ଇଖୁଆ କେବେ ବ୍ରବିତ, ମନୁ ତାଙ୍କର ପୁତ୍ର ଇଖୁଆକୁ ଏଇ ଭଗବତ ଗୀତାର ଜ୍ଞାନ ପ୍ରଦାନ କରିଥିଲେ। ଏଇଭଳି ଭାବରେ ପରମ୍ପରାରେ ଜ୍ଞାନଟି ଆସିଥିଲା, କିନ୍ତୁ ମଝିରେ ସେଇଟା ନଷ୍ଟ ହୋଇଗଲା, ସକାଳ ନିୟମତା ଯୋଗ ନଷ୍ଟ ପରନ୍ତବ। ତେଣୁ ଏ ଗୁରୁ ଶିଷ୍ୟ ପରମ୍ପରାକୁ ପୁଣି ଥରେ ସ୍ଥାପନ କଲେ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ, ଏଇ ଭଗବତ ଗୀତାର ଜ୍ଞାନକୁ ପ୍ରଦାନ କଲେ। ତେଣୁ ଇଖୁଆକୁଙ୍କର ଆମେ ଏଇଥିରୁ ମହତ୍ତ୍ୱ ଜାଣିବା, ଭଗବତ ଗୀତାରେ ତାଙ୍କର ନାମ ଉଲ୍ଲେଖ କରାଯାଇଛି। ତେଣୁ ସେ ଇଖୁଆକୁ ରହିଛନ୍ତି, ଏ ଯେଉଁ ବୈବସ୍ୱତ ମାନଙ୍କର ଯେଉଁ 10 ପୁତ୍ରଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇଖୁଆକୁ, ତୃତୀୟ ପୁତ୍ର ହେଉଛନ୍ତି ନୃଗ, ତୃତୀୟ ପୁତ୍ର ନୃଗ। କିନ୍ତୁ ଇଏ ଯେଉଁ ନୃଗ, ଇଏ ତାଙ୍କ ପୁତ୍ର ନୁହଁ, ଇଏ ହେଉଛନ୍ତି ଇଖୁଆକୁଙ୍କର ପୁତ୍ର। ଇଖୁଆକୁଙ୍କର 100 ପୁତ୍ର ଅଛନ୍ତି, ତାଙ୍କ ଭିତରୁ ଇଏ ଜଣେ ପୁତ୍ର ନୃଗ, ଜ୍ୟେଷ୍ଠ ପୁତ୍ର ହୋଇଥିବେ, କାରଣ ସେ ରାଜା ହୋଇଥିଲେ। ତେଣୁ ଏଇଠି ସେ କହୁଛନ୍ତି, ନୃଗ ନାମ ନରେନ୍ଦ୍ର ହମ, ନୃଗ ନାମ, ମୋର ନାମ ହେଉଛି ନୃଗ, ମୁଁ ଥିଲି ନରେନ୍ଦ୍ର। ନରେନ୍ଦ୍ର କହିଲେ ଜ୍ୟେଷ୍ଠ ଶ୍ରେଷ୍ଠ ରାଜା, ସମଗ୍ର ପୃଥିବୀର ରାଜା, ଆଗକାଳେ ଯେଉଁମାନେ ସମ୍ରାଟ ହେଉଥିଲେ ସମଗ୍ର ପୃଥିବୀର ସମ୍ରାଟ, ଭାରତବର୍ଷ କହିଲେ ସମଗ୍ର ପୃଥିବୀକୁ ବୁଝାଉଥିଲା, ସମଗ୍ର ପୃଥିବୀକୁ ବୁଝାଉଥିଲା। ଏମିତିକି ପରୀକ୍ଷିତ ମହାରାଜ ପର୍ଯ୍ୟନ୍ତ ଏଇ ସମଗ୍ର ସପ୍ତଦ୍ୱୀପ ପ୍ରତି ମହି ବୋଲି କୁହାଯାଉଛି। ଏ ସାତଟି ଦ୍ୱୀପ ଯେଉଁ ରହିଛି, ସାତଟି ଦେଶ ମହାଦେଶ ରହିଛି, ଏସବୁର ଅଧିପତି ଥିଲେ ସିଏ, ଯିଏ ରାଜା ହେଉଛି ସେ, ତାର ନାମ ହେଉଛି ଭାରତବର୍ଷ। ଇଏ ଯେଉଁ ରହିଛନ୍ତି ରାଜା ଭରତ, ଭଗବାନ ଋଷଭଦେବଙ୍କ ପୁତ୍ର ଭରତ ମହାରାଜ, ତାଙ୍କର ନାମ ଅନୁସାରେ ଆମର ଏ ଦେଶର ନାମ ହେଲା ଭାରତବର୍ଷ। ତା ପୂର୍ବରୁ ନାମ ଥିଲା ଅଜନାଭ ବର୍ଷ, ଅଜନାଭ ନାଭି ଏବଂ ଋଷଭଦେବଜୀ ଭଗବାନ ତାଙ୍କ ନାମ ଅନୁସାରେ ଏ ଦେଶର ନାମ ଥିଲା ଅଜନାଭ ବର୍ଷ। କିନ୍ତୁ ଭରତ ଏତେ ପ୍ରସିଦ୍ଧ ରାଜା ଥିଲେ ଯାହାଙ୍କ ନାମରେ ଏଇ ତାହାଙ୍କ ପାଇଁ ତାଙ୍କ ନା ଏଇ ଦେଶର ନାମ କରାଗଲା ଭାରତବର୍ଷ। ତେଣୁ ଭାରତ, ଏଇ ଭରତ ମହାରାଜ ତାଙ୍କ ନାମ ଅନୁସାରେ ତିନି ଜଣ ଭରତ ଅଛନ୍ତି। ଜଣେ ଭରତ ହେଉଛନ୍ତି ଏ ଋଷଭଦେବଙ୍କ ପୁତ୍ର ଭରତ, ଆଉ ଜଣେ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ଭାଇ ଭରତ, ଆଉ ଜଣେ ହେଉଛନ୍ତି ଦୁଷ୍ମନ୍ତଙ୍କ ପୁତ୍ର ଭରତ, ଯେଉଁ ବଂଶରେ ପାଣ୍ଡବମାନେ ଆସୁଛନ୍ତି। ତେଣୁ ଭଗବତ ଗୀତାରେ ଭଗବାନ ଅନେକ ସମୟରେ କ'ଣ ଅର୍ଜୁନଙ୍କୁ ସମ୍ବୋଧନ କରିଛନ୍ତି ଭାରତ। ତିନି ଜଣ ଭରତ ଅଛନ୍ତି। ଯାହା ହଉ, ଇଏ ଯେଉଁ ଇକ୍ଷ୍ୱାକୁ ବଂଶରେ ଯେଉଁ ଆସୁଛନ୍ତି, ଇକ୍ଷ୍ୱାକୁ ଶହେ ପୁତ୍ର, ତାଙ୍କ ଭିତରୁ ଜଣେ ହେଉଛନ୍ତି ନୃଗ। ଇଏ ନରେନ୍ଦ୍ର ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତେଣୁ ନରେନ୍ଦ୍ର ବୋଲି କୁହାଯାଉଛି। ନୃଗ ନାମ ନରେନ୍ଦ୍ର ଅହମ୍, ମୁଁ ହେଉଛି ସେଇ ନୃଗ, ମୁଁ ଶ୍ରେଷ୍ଠ ରାଜା ଥିଲି। ଇକ୍ଷ୍ୱାକୁ ତନୟ ପ୍ରଭୁ, ଇକ୍ଷ୍ୱାକୁଙ୍କର ପୁତ୍ର ପ୍ରଭୁ, ମୁଁ ଥିଲି ଇକ୍ଷ୍ୱାକୁଙ୍କ ପୁତ୍ର। କାରଣ ଜଣେ ଚିନ୍ତା କରିବ, ନୃଗ କହିଲେ ଇଏ ବୈବସ୍ୱତମାନଙ୍କ ପୁତ୍ର ନା, ନା ପ୍ରଭୁ ମୁଁ ହେଉଛି ଇକ୍ଷ୍ୱାକୁଙ୍କର ପୁତ୍ର। ତେଣୁ ଏ ଦୁଇଜଣ ପ୍ରସିଦ୍ଧ ନୃଗ ଅଛନ୍ତି। ତେଣୁ ଇଏ ହେଉଛନ୍ତି ଇକ୍ଷ୍ୱାକୁଙ୍କର ପୁତ୍ର, ଇକ୍ଷ୍ୱାକୁ ତନୟ ପ୍ରଭୁ। ଦାନିଷୁ ଆଖ୍ୟା ମାନେଷୁ, ଯେତେ ଦାନୀ ରହିଛନ୍ତି ପୃଥିବୀରେ, ବହୁତ ଦାନୀ ସବୁ ରହିଛନ୍ତି, ବଡ଼ ବଡ଼ ଦାନୀ ସବୁ ରହିଛନ୍ତି, ତାଙ୍କ ନାମ ଇତିହାସରେ ଲେଖା ହେଇଛି। ତାଙ୍କ ଭିତରେ ଇଏ ଜଣେ ବଡ଼ ଦାନୀ ଥିଲେ। ଦାନିଷୁ ଆଖ୍ୟା ମାନେଷୁ, ଯଦି ତେ କର୍ଣ୍ଣମ୍ ଅସ୍ପୃଶମ୍, ଯଦି ଆପଣଙ୍କର କର୍ଣ୍ଣରେ ଏ କଥାଟି ପଡ଼ିଥିବ, ଦାନୀମାନଙ୍କ କଥା, ତାହେଲେ ମୋର କଥା ମଧ୍ୟ ପଡ଼ିଥିବ ଆପଣଙ୍କ କାନରେ। ମୁଁ ଜଣେ ମଧ୍ୟ ଦାନୀ ଥିଲି, ସେଇଭଳି ଭାବରେ ବହୁତ ଦାନ କରୁଥିଲେ ସିଏ, ଏତେ ଦାନ କରୁଥିଲେ, ଯିଏ ଦାନ କରିବା କରନ୍ତି ସେ କହି କୁହନ୍ତି ନାହିଁ। ବିଭିନ୍ନ ଆଚାର୍ଯ୍ୟମାନେ ଏ ଶ୍ଳୋକ ଉପରେ ବହୁତ ବ୍ୟାଖ୍ୟା ଦେଇଛନ୍ତି। କିନ୍ତୁ ଇଏ କହିଲେ କାହିଁକି ନା, ଭଗବାନ ପଚାରିଲେ, ତାଙ୍କର ପଚାରିଲେ, ତାଙ୍କର ପରିଚୟ ପଚାରିଲେ, ତେଣୁ ସେ ପରିଚୟ ଦେଲେ, ଭଗବାନ ସବୁ ଜାଣନ୍ତି। ଆଉ ତାକୁ ଇଏ ଘଟଣାଟି କାହିଁକି ଏସବୁ ହେଇଛି ତା ପରେ ସବୁ ବର୍ଣ୍ଣନା କରାଯିବ, ଆର ଉଦ୍ଦେଶ୍ୟ କ'ଣ। ଏତେ ବଡ଼ ଦାନୀକୁ ଏଭଳି ଭାବରେ ସେ ପଚାରିଲେ ନା, ଭଗବାନ ତୁମର ଏ ଦଶା କିଏ କେମିତି ହେଲା, ଇଏ ଯେଉଁ ଇଏ କିଛି ପାପ କରିନଥିଲେ, ତା ଅଜାଣତରେ ଗୋଟେ ଭୁଲ ହେଇଗଲା, ଛୋଟିଆ ଭୁଲ ଗୋଟେ, ତା ପାଇଁ ୟାଙ୍କୁ ଏଭଳି ଭାବରେ ଦଶା ଭୋଗିବାକୁ ପଡ଼ିଲା, ଏଇସବୁ ଘଟଣାଟି କୁହାଯିବ, ଏଇ ଅଧ୍ୟାୟରେ କୁହାଯିବ। ତେଣୁ ଯଦି ତେ କର୍ଣ୍ଣମ୍ ଅସ୍ପୃଶମ୍, ଯଦି ଆପଣଙ୍କର କର୍ଣ୍ଣରେ ଏ କଥାଟି ସ୍ପର୍ଶ କରିଥିବ ଯେ ଦାନୀମାନଙ୍କ ବିଷୟରେ, ତାହେଲେ ନୃଗ ବୋଲି ଜଣେ ଦାନୀ ଥିଲେ ଆପଣ ଜାଣିଥିବେ ଆଉ ଶୁଣିଥିବେ, ଏସବୁ କଥାଟି କହୁଛନ୍ତି। ତେଣୁ ଏ ଶ୍ଳୋକ ଭାଷ୍ୟରେ ଜୀବ ଗୋସ୍ୱାମୀ କହୁଛନ୍ତି, ବୈବସ୍ୱତ ପୁତ୍ର ନୃଗ, କିନ୍ତୁ ବୈବସ୍ୱତ ପୁତ୍ର ଯଦି ଭଗବାନ କହିବେ, ବୈବସ୍ୱତ ପୁତ୍ର ତମେ ନା, ନା ପ୍ରଭୁ ମୁଁ ହେଉଛି ଇକ୍ଷ୍ୱାକୁ ତନୟ, ଆଉ ଜଣେ ନୃଗ, ଶହେ ପୁତ୍ର ଥିଲେ ତାଙ୍କର, ତାଙ୍କ ଭିତରେ ଜଣେ ପୁତ୍ର ଅଛନ୍ତି ନୃଗ। ତେଣୁ ଯଦି ତେ କର୍ଣ୍ଣମ୍ ଅସ୍ପୃଶମ୍, ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଏଥିରେ କୌଣସି ସନ୍ଦେହ ନାହିଁ, ଅସନ୍ଦେହ ସନ୍ଦେହ ବଚନ, ଯଦି ଏଇଟା ଯଦି ଅର୍ଥ କହିଲେ ଯଦି ହେଇଥାଇପାରେ ନ ହେଇଥାଇପାରେ ମଧ୍ୟ ନା, କାରଣ ଭଗବାନ ସିଏ ସବୁ ଜାଣନ୍ତି, ପ୍ରଭୁ ଭଗବାନ ସିଏ ସବୁ ଜାଣନ୍ତି, ଏମିତି କିଛି ନାହିଁ ଭଗବାନ ଜାଣିନାହାନ୍ତି, ସବୁ ଜାଣନ୍ତି। ତେଣୁ ଏଠି କ'ଣ ପ୍ରମାଣସୁ ଇତିବତ୍ କର୍ଣ୍ଣପଥଂ ନୂନପଥଂ ସ୍ୱାମୀ ଇତି ଅର୍ଥ। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ନରେନ୍ଦ୍ର କହିବାର ଉଦ୍ଦେଶ୍ୟ ହେଉଛି ସମ୍ରାଟ ଇତି ଦେବୋତ୍ତମତ୍ୱ ପରିହାର। ଭଗବାନ ପଚାରିଲେ ନା ପୂର୍ବରୁ, ଯେଉଁମାନେ ବହୁତ ଗଭୀର ଧ୍ୟାନ ସହକାରେ କଥା ଶୁଣିବେ ଏଇଟାକୁ ବୁଝିପାରିବେ, ନହେଲେ ବୁଝିହେବନି। ହଁ କ'ଣ କୁହାହେଉଛି କୁହାହେଉଛି ନା କାହିଁକି ଏଇଟା ନ କାହିଁକି କହିଲେ, ନରେନ୍ଦ୍ର କହିବାର ଉଦ୍ଦେଶ୍ୟ କ'ଣ ନା ଭଗବାନ ପଚାରିଲେ ନା ତୁମେ କିଏ, ତୁମେ ଦେବତା ନା ନରେନ୍ଦ୍ର ରାଜା କିମ୍ବା ମନୁଷ୍ୟମାନଙ୍କ ଭିତରେ ରାଜା ବା ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ଦେବତା, ଏଇଭଳି ଭାବେ ପ୍ରଶ୍ନ ପଚାରିଥିଲେ। ତେଣୁ ଇଏ ଯେଉଁ କହିଲେ ମୁଁ ହେଉଛି ନରେନ୍ଦ୍ର କହିବାର ଉଦ୍ଦେଶ୍ୟ ହେଉଛି ଏ ଯେଉଁ ମୁଁ ଦେବତା ନୁହଁ, ଏଇଟାକୁ ପରିହାର କରିବା ପାଇଁ ଏ କଥାଟି କହିଲେ ନରେନ୍ଦ୍ର। ତେଣୁ କସ୍ତୁହମ୍ ଭଗବାନ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଉତ୍ତରରେ ଏଇଟା କୁହାଯାଉଛି। ପ୍ରଭୁ ଯେଉଁ ପଚାର କହିଲେ ମୃଗ କହିଲେ, ପ୍ରଭୁ କହିବାର ଉଦ୍ଦେଶ୍ୟ ହେଉଛି ହେ ସର୍ବଶକ୍ତିଯୁକ୍ତ, ସବୁ ସବୁକିଛି ଶକ୍ତି ତାଙ୍କ ପାଖରେ ରହିଛି ପ୍ରଭୁ ଭଗବାନ, ସେ ସବୁ ଶକ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତା ଦେହରୁ ଗୋଟିଏ ପୂର୍ଣ୍ଣ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ତାଙ୍କର ଶକ୍ତି। ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଯଶସ୍ୟ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗଙ୍ଗନା, ସବୁକିଛି ଐଶ୍ୱର୍ଯ୍ୟ ସବୁକିଛି ଧନର ଯିଏ ପୂର୍ଣ୍ଣ ପୂର୍ଣ୍ଣ ପରିମାଣର ଯିଏ ମାଲିକ ଯିଏ ସିଏ ହେଉଛନ୍ତି ଭଗବାନ। ସେହିଭଳି ଭାବରେ ଯଶ ତାଙ୍କର ରହିଛି, ସୌନ୍ଦର୍ଯ୍ୟ ରହିଛି, ତାପରେ ଜ୍ଞାନ ବୈରାଗ୍ୟ ଇତ୍ୟାଦି ସବୁକିଛି ଛଅଟି ଐଶ୍ୱର୍ଯ୍ୟ ଯିଏ ପୂର୍ଣ୍ଣ ସିଏ ହେଉଛନ୍ତି ଭଗବାନ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରଭୁ କହିବାର ମୃଗଙ୍କର ମୃଗ ଜାଣନ୍ତି ହେଉଛନ୍ତି ଭଗବାନ ବୋଲି, ମୃଗ ଜାଣନ୍ତି ହେଉଛନ୍ତି ଭଗବାନ ବୋଲି ସର୍ବଶକ୍ତିଯୁକ୍ତ ଇତି, ଆପଣ ସବୁକିଛି ଶକ୍ତି ଆପଣଙ୍କ ପାଖରେ ରହିଛି। ତେଣୁ ଇତି କର୍ଣ୍ଣସ୍ପର୍ଶ ଯୋଗ୍ୟତା ଅଭିପ୍ରେତା, ତେଣୁ ଆପଣଙ୍କ ପାଖରେ ନିଶ୍ଚିତ ଭାବରେ ଶ୍ରବଣ କରିଥିବେ, ଭଗବାନ ସବୁକିଛି ଜାଣନ୍ତି। ଇଏ ଯେଉଁ ବହୁତ କ'ଣ ବହୁତ ଶ୍ରେଷ୍ଠ ବ୍ୟକ୍ତିଙ୍କ କଥା ଭଗବାନ ଜାଣନ୍ତି, ଆଉ ସବୁଠାରୁ କ୍ଷୁଦ୍ରତମ ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତି ନାହିଁ ଭଗବାନ, ତା ନୁହଁ, ଭଗବାନ ସବୁକିଛି ଜାଣନ୍ତି। ସେ ଏମିତି କିଛି ନାହିଁ ଯାହାକୁ ଭଗବାନ ଜାଣନ୍ତି ନାହିଁ, ସବୁକିଛି ଭଗବାନ ଜାଣନ୍ତି। ତେଣୁ ଇଦୃଶ ସ୍ୟାପି ସ୍ୱଳ୍ପ ପାପେନ ଇଦୃଶୀ ଗତି ସ୍ୟାତ୍ ଇତି ଶ୍ରୀ ଭଗବତ ଅଭିପ୍ରାୟ ଅନୁସାରେଣ ଲୋକେଶୁ ବିଜ୍ଞାପନାର୍ଥ ଏବଂ କ'ଣ ଅଗ୍ରେପି ଆ ପରସୁ ବର୍ଣ୍ଣନା କରାଯିବ। କ'ଣ ନା ଏଭଳି ଭାବରେ କ'ଣ ସ୍ୱଳ୍ପ ପାପେନ, ଏ ବହୁତ ବଡ଼ ପାପ ନୁହଁ, ବହୁତ ଛୋଟିଆ ପାପଟେ କରିଥିଲେ, ଏଇଟା ବର୍ଣ୍ଣନା କରାଯିବ, ଏ ଅଧ୍ୟାୟରେ ବର୍ଣ୍ଣନା କରାଯିବ। କ'ଣ ହେଇଥିଲା ନା ଗୋଟେ ଥର ସେ ଯେଉଁ କେତେ ସବୁ ଦାନ କରନ୍ତି ସିଏ ଆମେ କୁହାଯିବ, ଅର୍ବୁଦ ଅର୍ବୁଦ ଗାଭିକୁ ସବୁ ଦାନ କରନ୍ତି, ବହୁତ ସୁନ୍ଦର ସୁନ୍ଦର ଗାଭିକୁ ଦାନ କରନ୍ତି, ସବୁ ବର୍ଣ୍ଣନା କରାଯିବ ପ୍ରତିଦିନ, ପରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଦାନୀ ଥିଲେ, ଯେତେ ପୃଥିବୀର ଯେତେ ଧୂଳିକଣା ଅଛି, ଆଉ ଆକାଶରେ ଯେତେ ଅଗ୍ନିକଣା ଅଛି, ବା ବର୍ଷା ଯେତେ ହିମକଣା ରହିଛି, ସେ ସବୁକୁ ତାହା ସେଇଭଳି ଭାବେ ସେତିକି ସଂଖ୍ୟକ ସେ ଦେଉଥିଲେ, ଦାନ କରିଥିଲେ ଗାଭି, ଏଭଳି ଭାବରେ ଦାନ କରିଥିଲେ। କିନ୍ତୁ ଗୋଟେ ଥର ଗୋଟିଏ ଗାଭିକୁ ସେ ଯେଉଁ ଦାନ କରୁଛନ୍ତି, ସେ ଯେଉଁ ଗାଭିକୁ ଦାନ କରୁଛନ୍ତି ସେ ଗାଭି କିଭଳି ଭାବରେ, ସେ ଗାଭୀର 13 ଗୁଣ ରହିଛି, ଆ ପରେ ସେ ବର୍ଣ୍ଣନା କରିବା ଆମେ ଶୁଣିବା, 13 ଗୁଣ ରହିଛି ସେ ଗାଭୀମାନଙ୍କର ଯେଉଁ ଦେଇଥିଲେ, ଏତେ ସଂଖ୍ୟକ ଦେଉଥିଲେ। ତେଣୁ ଏସବୁ ଗାଭିକୁ ଯେଉଁ ଦେଉଥିଲେ, ଗୋଟିଏ ଗାଭିକୁ 2 ଭୁଲରେ ଦିଆ ହେଇଗଲା, 2 ଭୁଲ ମାନେ ଜଣେଙ୍କୁ ଦେଇଥିଲେ, ସେ ଗାଭିଟି ସେ ତାଙ୍କର ଗୋରୁ ଯେଉଁ ନୂଆ ନୂତନ ମାଲିକଙ୍କ ପାଖକୁ ଯାଇଥିଲେ, ସେଠୁ ଫେରି ଆସିକରି ପୁଣି ରାଜାଙ୍କର ଗୋଷ୍ଠୀରେ ମିଶିଯାଇଥିଲେ। ତେଣୁ ସେଇ ଗାଭିକୁ ଆଉ ଥରେ ସେ ପ୍ରଦାନ କରିଦେଲେ ଆଉ ଜଣେ ବ୍ରାହ୍ମଣଙ୍କୁ, ଇଏ ଗୋଟେ ଭୁଲ ହେଇଗଲା। ତେଣୁ ଏ ଭୁଲ ପାଇଁ ଏଭଳି ଭାବରେ ତାଙ୍କର ଭୋଗ କରିବାକୁ ପଡ଼ିଲା, ଏଭଳି ଶରୀର ସେ ଗ୍ରହଣ କଲେ। ଏଇଟାକୁ ଭଗବାନଙ୍କର ଅଭିପ୍ରାୟ ରହୁଛି ଏଇଟା ଜଣେଇବା ପାଇଁ, ଏ ଲୀଳାଟି କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ ଚାହାନ୍ତି ସମଗ୍ର ମାନବ ସମାଜ ଏଇ କଥାଟି ଶୁଣନ୍ତୁ ଏବଂ ସତର୍କ ରୁହନ୍ତୁ, ଲୋକମାନଙ୍କୁ ଏଇଟାକୁ ଜଣାଇବା ପାଇଁ ଭଗବାନ ଏଇ ଲୀଳାଟି କରୁଛନ୍ତି। କ'ଣ ଲୀଳା ନା ବ୍ରାହ୍ମଣ ସମ୍ପତ୍ତି ହରଣ କଲେ କିଭଳି ଭାବରେ ହଇରାଣ ହେବାକୁ ପଡ଼ିବ, କେତେ କଷ୍ଟ ଭୋଗିବାକୁ ପଡ଼ିବ ବ୍ରାହ୍ମଣ ସମ୍ପତ୍ତି ହରଣ କଲେ। ଆମେ ଖାଲି ସଂକ୍ଷେପରେ କହିଦେବା ଏଇଭଳି ଭାବରେ ତାଙ୍କର ସବୁ ବର୍ଣ୍ଣନା କରାଯାଇଛି, କରାଯିବ ଅଧ୍ୟାୟରେ। ତେଣୁ ଯେତେବେଳେ ଏତେ ସଂଖ୍ୟକ ଦାନ କରୁଥିଲେ ଗାଭି, ଆମର କୁହାଯାଇଛି ଏତେ ସବୁ ଦାନ କରୁଥିଲେ ଯେ ଯେତେବେଳେ ତାଙ୍କର ଜୀବନକାଳ ଶେଷ ହୋଇଗଲା, ତାଙ୍କର ବିଚାର କରାଗଲା, ଯମରାଜ ତାଙ୍କୁ ପଚାରିଲେ, କହିଲେ ତୁମେ ଏଇଭଳି ଭାବରେ ଅନେକ ପୁଣ୍ୟ କାର୍ଯ୍ୟ କରିଛ, ଆଉ ପାପ କାର୍ଯ୍ୟ ଗୋଟିଏ ମାତ୍ର ରହିଛି। ତେଣୁ ସିଏ ଆଶ୍ଚର୍ଯ୍ୟ ହୋଇଗଲେ, ମୁଁ ପାପ କାର୍ଯ୍ୟ କ'ଣ କଲି ନା ଆପଣ ଏଇ ଯେଉଁ ଗାଭିଟି ଗୋଟେ ଥର ଦେଇଥିଲେ ସେଇଟା 2 ଦିଆ ହୋଇଗଲା, ସେଇଟା ଗୋଟେ ପାପ ହୋଇଗଲା, ତେଣୁ ଆପଣ ପୁଣ୍ୟର ଫଳ ଭୋଗ କରିବେ ନା ପାପର ଫଳ ଭୋଗ କରିବେ? ଏହି ପ୍ରଶ୍ନଟି ଯମରାଜ ପଚାରିଲେ, ଅପସନ୍ ଦେଲେ। ତେଣୁ ଇଏ ଚିନ୍ତା କଲେ ଯେ ମୋର ତ ପୁଣ୍ୟ ଫଳ ରହିଛି, ଅସଂଖ୍ୟ ରହିଛି, ଆଉ କିନ୍ତୁ ତଥାପି ମୁଁ ଯଦି ପୁଣ୍ୟଫଳ ଭୋଗ କଲାବେଳେ ସବୁ ବହୁତ ଉପଭୋଗ ସବୁ କରିବାକୁ ମିଳିବ, ସବୁ ରହିଛି, କିନ୍ତୁ ମୋର ସବୁବେଳେ ଚିନ୍ତା ପଡ଼ିବ ଯେ ମୁଁ ଗୋଟେ ପାପ କରିଛି, ପାପକର୍ମ ଫଳ ଭୋଗ କରିବି, ତେଣୁ ମୋତେ ଆଗ ପାପକର୍ମର ଫଳ ଦେଇଦିଅନ୍ତୁ, ଏଇଭଳି ଭାବରେ କହିଥିଲେ। ତେଣୁ ଯମରାଜ ତାଙ୍କୁ ସେଇଟାକୁ ପ୍ରଦାନ କଲେ, ସେ ଗୋଟେ କୃକଳା ସ୍ୱରୂପ ହେଇକି ଆସିଲେ। ଏଇ ପାପକର୍ମ ଫଳ ଏତିକି ରହିଛି, ନହେଲେ ଆଉ ସବୁ ପୁଣ୍ୟକର୍ମ ରହିଛି। ତେଣୁ ଇଏ ଯେଉଁ ବ୍ରାହ୍ମଣମାନଙ୍କ ସମ୍ପତ୍ତି ହରଣ କଲେ କିଭଳି ଭାବରେ ଫଳ ହୁଏ, ଏଇ କଥାଟାକୁ ଲୋକମାନଙ୍କ ଭିତରେ ଜଣାଇବା ପାଇଁ ଭଗବାନ ଏଇ ଲୀଳାଟି କଲେ। ଏଇ ଯେଉଁ ବ୍ରାହ୍ମଣ ସମ୍ପତ୍ତି ହରଣ କଲେ, ଭଗବାନଙ୍କ ସମ୍ପତ୍ତି ହରଣ କଲେ, ଭଗବାନଙ୍କ ସମ୍ପତ୍ତି ମାନେ ବ୍ରାହ୍ମଣମାନେ ତାକୁ ଭଗବାନଙ୍କ ପୂଜାରେ ରହୁଛନ୍ତି, ତେଣୁ ସେଇଟାକୁ ମଧ୍ୟ ସେଇଭଳି ଭାବରେ ସମ୍ପତ୍ତି ଯଦି ହରଣ କରାଯିବ କ'ଣ ତା'ର ଫଳ ହେବ? ତେଣୁ ଏଠି ସତର୍କ ଯାଦବମାନଙ୍କୁ ସବୁ ଶିକ୍ଷା ପାଇଁ ଏଇଟା ଶିକ୍ଷା ଦେଉଛନ୍ତି, ଯାଦବମାନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ ଶିକ୍ଷା ଦେଉଛନ୍ତି ଏଭଳି ଭାବରେ ବ୍ରାହ୍ମଣ ସମ୍ପତ୍ତି ହରଣରେ କିଭଳି ଭାବରେ ଫଳ ଜଣେ ଭୋଗିବାକୁ ପଡ଼ିବ, ସେ ଭଗବାନ ବହୁତ କଥା କହିବେ, ଏ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ସବୁ କୁହାଯାଇଛି। ଭଗବାନ କହିଲେ ସେ ସବୁକିଛି ଜାଣନ୍ତି, ଭଗବାନ ଏମିତି କିଛି ନାହିଁ ଯେ ଭଗବାନ କୋଟି କୋଟି ସଂଖ୍ୟାରେ ଅଛନ୍ତି, ତାଙ୍କର ଆମେ ସବୁ ଭଗବାନଙ୍କର ଅଂଶ, ମମିମାଂସ ଜୀବଲୋକେ ଜୀବଭୂତ ସନାତନ, ଆମେ ସବୁ କୋଟି କୋଟି ସଂଖ୍ୟାରେ ରହିଛେ, ଆମେ ହିସାବ କରିହେବ ନାହିଁ ଆମେ କେତେ ସଂଖ୍ୟକ ଜୀବ ଅଛନ୍ତି। ଏଇଟା ବର୍ଣ୍ଣନା କରାଯାଇଛି ଯେ ଜୀବର କିଭଳି ଭାବେ ରହିଛି ନା କ'ଣ, କେଶାଗ୍ର ଭାଗସ୍ୟ ସତଧା କଳ୍ପିତସ୍ୟ, ଗୋଟିଏ କେଶର ଅଗ୍ରଭାଗକୁ ଯଦି 100 ଭାଗ କରାଯିବ, ପୁଣି ସେହି 100 ଭାଗରୁ ଗୋଟିଏ ଭାଗକୁ ପୁଣି ଯଦି 100 ଭାଗ କରାଯିବ, ସିଏ ହେଉଛି ଜୀବ, ତାହାର ଆକାର ହେଉଛି ଏହିଭଳି ଭାବରେ। କେଶର ଅଗ୍ରର 10,000 ଭାଗରୁ ଭାଗେ ହେଉଛି ଏତିକି ତାର ଆକାର, ଜୀବର ଆକାର ହେଉଛି ଏତିକି, ସିଏ ଅନନ୍ତ ଆୟ କଳ୍ପତେ, ଅନନ୍ତ ଜୀବ ରହିଛନ୍ତି, ଗଣି ହେବ ନାହିଁ କେତେ ଜୀବ ରହିଛନ୍ତି, କେତେ ଜୀବ ରହିଛନ୍ତି। କିନ୍ତୁ ଯେତେ ଜୀବ ରହିଛନ୍ତି, ଯେତେ ଯାହା ରହିଛନ୍ତି, ସମସ୍ତଙ୍କର ସବୁ କଥା ସେ ଜାଣନ୍ତି। ଭଗବତ ଗୀତାରେ ଭଗବାନ କହିଲେ, ବେଦାହମ ସମତି ତାହାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ଭଗବତ ଗୀତା ସପ୍ତମ ଅଧ୍ୟାୟରେ କହିଲେ ଯେ ଭଗବାନ ସବୁକିଛି ଜାଣନ୍ତି, ଅତୀତ କଥା ଜାଣନ୍ତି, ବର୍ତ୍ତମାନ କଥା ଜାଣନ୍ତି, ଏବଂ ଭବିଷ୍ୟତ କଥା ମଧ୍ୟ ଜାଣନ୍ତି, କିନ୍ତୁ ମାଙ୍କୁ ବେଦନ କଶ୍ଚନ, କିନ୍ତୁ ମୋତେ କେହି ଜାଣିପାରନ୍ତି ନାହିଁ, ଭଗବାନ କେହି ଜାଣିପାରନ୍ତି ନାହିଁ। ଯଦିଓ ବହୁତ ଆମର ବ୍ରହ୍ମା ଶିବ ଇତ୍ୟାଦି ସବୁ ଭଗବାନଙ୍କ ବିଷୟରେ ଜାଣନ୍ତି, କିନ୍ତୁ ତଥାପି ପୂର୍ଣ୍ଣ ଭାବରେ କେହି କହିପାରିବେ ନାହିଁ ଭଗବାନ ବିଷୟରେ, ଭଗବାନ କେହି ଅନନ୍ତ ରହିଛି, ତାଙ୍କର ଐଶ୍ୱର୍ଯ୍ୟ ଅନନ୍ତ ରହିଛି, କି ଶେଷ କରିପାରିବେ ନାହିଁ। ଅନନ୍ତ ଦେବ କୁହାଯାଏ, ଅନନ୍ତ ଦେବ ଭଗବାନ ଯେଉଁ ରହିଛନ୍ତି, ସମଗ୍ର ଭୂମଣ୍ଡଳକୁ ଧାରଣ କରିଛନ୍ତି, 50,00,000 କୋଟି ଯୋଜନ ଏଇ ସମଗ୍ର ଭୂମଣ୍ଡଳର ଯେଉଁ ବିସ୍ତାର ରହିଛି, 50,00,000 କୋଟି ଯୋଜନ, 50,00,000 କୋଟି ଯୋଜନ ମାନେ 400 କୋଟି ମାଇଲ, 600 କୋଟି କିଲୋମିଟର ଏଇ ଯେଉଁ ଭୂମଣ୍ଡଳ ରହିଛି, ଏ ସମଗ୍ର ବିଶ୍ୱ ରହିଛି, ଆକୁ ଭଗବାନ ଅନନ୍ତ ଦେବ ତାଙ୍କର 1,000 ମୁଖ ରହିଛି, ଗୋଟିଏ ମୁଖରେ ଭଗବାନଙ୍କ ଗୁଣଗାନ କରୁଛନ୍ତି, ଶେଷ ଏଇ ପର୍ଯ୍ୟନ୍ତ ହେଇପାରୁନାହିଁ। ଭାଗବତମ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ରହ୍ମା ଯେତେବେଳେ ନାରଦଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି, ନାରଦ ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନାରଦ ପଚାରୁଛନ୍ତି ଭଗବାନ ତାଙ୍କ ପିତା ବ୍ରହ୍ମାଙ୍କୁ, ନାରଦ ତ ଜାଣିଛନ୍ତି ମହାଜନ, ସେ ସବୁ ଜାଣନ୍ତି, କିନ୍ତୁ ଏ ପ୍ରଶ୍ନ ଉତ୍ତର ମାଧ୍ୟମରେ ସମସ୍ତ ଜନସାଧାରଣମାନଙ୍କ ପାଖକୁ ଏସବୁ ଜ୍ଞାନଟି ଆସୁଛି ପ୍ରଶ୍ନ ଉତ୍ତର ମାଧ୍ୟମରେ। ନାରଦ ଭଗବାନ ଭକ୍ତିଶକ୍ତିର ଅବତାର, ନାରଦ ମୁନି ସାଧାରଣ ବ୍ୟକ୍ତି ନୁହନ୍ତି, ସିଏ ଜଣେ ମହାଜନ, କିନ୍ତୁ ସିଏ ପଚାରୁଛନ୍ତି ବ୍ରହ୍ମାଙ୍କୁ ଯେ ପିତାଶ୍ରୀ, ଆପଣ ତ ସବୁ ସୃଷ୍ଟି କରୁଛନ୍ତି, ଆପଣ ତ ସୃଷ୍ଟିକର୍ତ୍ତା, ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି, ଆପଣ ଉପରେ ଆଉ କିଏ ଅଛନ୍ତି? ଏହି ପ୍ରଶ୍ନଟି ଯେତେବେଳେ ପଚାରୁଛନ୍ତି, ବ୍ରହ୍ମା ତାହାର ଉତ୍ତର ଦେଇଛନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ତାର ଉତ୍ତର ଦେଇଛନ୍ତି। ସେ କହୁଛନ୍ତି ନମସ୍ତସ୍ମୈ ଭଗବତେ ବାସୁଦେବାୟ ବେଦସେ ଜନ୍ମାୟା ଦୁର୍ଜୟା ମାଂ ବଦନ୍ତି ଜଗଦ୍ଗୁରୁ। ମୁଁ ସେଇ ଭଗବାନଙ୍କୁ ମୋର ପ୍ରଣାମ ଜଣାଉଛି। ନମସ୍ତସ୍ମୈ ଭଗବତେ ବାସୁଦେବାୟ ବେଦସେ, ସେ ହେଉଛନ୍ତି ବାସୁଦେବ, ଭଗବାନ ବାସୁଦେବ, ଯାହାଙ୍କ ପାଖରୁ ଯାହାଙ୍କର ଠାରୁ ଏଇ ବେଦ ଆସୁଛି। ନମସ୍ତସ୍ମୈ ଭଗବତେ ବାସୁଦେବ ବେଦସେ କ'ଣ ଜନ୍ମାୟା ଦୁର୍ଜୟା, ଯାହାଙ୍କ ମାୟାରେ ଯେଉଁ ମାୟାକୁ କେହି ପାର ହୋଇପାରିବେ ନାହିଁ। ଜନ୍ମାୟା ଦୁର୍ଜୟା ମାଂ ବଦତି ଜଗଦ୍ଗୁରୁ, ମୋତେ କହନ୍ତି ଜଗଦ୍ଗୁରୁ ବୋଲି କହନ୍ତି ବ୍ରହ୍ମାଙ୍କୁ। ଦେଖନ୍ତୁ ବର୍ତ୍ତମାନ ସମୟରେ ଯୁଗରେ କେତେ ଲୋକ କହୁଛନ୍ତି ଆମେ ଜଗଦ୍ଗୁରୁ, ଜଗଦ୍ଗୁରୁ ବୋଲି କହୁଛନ୍ତି, କିନ୍ତୁ ବ୍ରହ୍ମାଙ୍କୁ ଭାଗବତରୁ କୁହାଯାଇଛି ସେ ଜଗଦ୍ଗୁରୁ। ଭାଗବତ ପ୍ରଥମ ଶ୍ଳୋକରେ କୁହାଯାଇଛି ତେନେ ବ୍ରହ୍ମ ହୃଦା ଯ ଆଦି କବୈ, ଆଦି କବୈ ମୂଳ ଗୁରୁ ସିଏ ବ୍ରହ୍ମା, ତାଙ୍କ ବିଷୟରେ ଭାଗବତରୁ କୁହାଯାଇଛି। କିନ୍ତୁ ସିଏ କହୁଛନ୍ତି ମୋତେ ଯିଏ ଜଗଦ୍ଗୁରୁ ବୋଲି କହୁଛନ୍ତି, ଭଗବାନଙ୍କ ମାୟାରେ ମୋହିତ ହୋଇକି ମୋତେ କହୁଛନ୍ତି ଜନ୍ମାୟା ଦୁର୍ଜୟା ମାଙ୍ଗ ବଦତି ଜଗଦ୍ଗୁରୁ। ତେଣୁ ସେ କହିଲେ ପ୍ରକୃତରେ ମୁଁ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହୋଇକି କାର୍ଯ୍ୟ କରୁଛି। ଭଗବାନ ହେଉଛନ୍ତି ଉଚ୍ଚରେ ସର୍ବଶ୍ରେଷ୍ଠ ହେଉଛନ୍ତି ଭଗବାନ ବିଷ୍ଣୁ। ସୁଜାମି ତନ୍ନିଯୁକ୍ତ ହମ୍ ହରୋ ହରତି ତଦ୍ବଶ କ'ଣ ବିଶ୍ୱଙ୍ଗ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧ୍ରୁବ। ଏ ଭୌତିକ ଜଗତରେ ସାଧାରଣତଃ ଲୋକମାନେ ଭାବନ୍ତି ଭଗବାନ କହିଲେ ଗଡ଼, ଗଡ଼ କହନ୍ତି ଯେଉଁ ଗଡ଼କୁ ତାର ସେମାନେ କରିଛନ୍ତି ବ୍ୟାଖ୍ୟା କରୁଛନ୍ତି କ'ଣ ଗ ହେଉଛି ଜି ହେଉଛି କ'ଣ ନା ଜେନେରେସନ, ଓ ହେଉଛି ଅପରେସନ, ଡି ହେଉଛି ଡେଷ୍ଟ୍ରକ୍ସନ୍, ସୃଷ୍ଟି ସ୍ଥିତି ପ୍ରଳୟ, ଏଇଟା ସେମାନେ କହନ୍ତି ଗଡ଼ ହେଉଛି ଏଇଟା, ଗଡ଼ର ସଂଜ୍ଞା ଏଭଳି ଦିଅନ୍ତି। କିନ୍ତୁ ଏଇଟା ଗଡ଼ର ସଂଜ୍ଞା ନୁହଁ, ଗଡ଼ କହିଲେ ଏଇ ଯେଉଁ ସୃଷ୍ଟି ସ୍ଥିତି ପ୍ରଳୟ ହେଉଛି ଏ ଭଗବାନଙ୍କର କ'ଣ ଚାରି ଭାଗରୁ ଭାଗର କଥା, ଇଏ ଭଗବାନଙ୍କର ଯେଉଁ ମୁଖ୍ୟ ହେଉଛି ଆହୁରି ତିନି ଗୁଣ ଆର ରହିଛି ସୃଷ୍ଟିର ଉପରେ, ଆହୁରି ତିନି ଗୁଣ ରହିଛି ଭୌତିକ ସୃଷ୍ଟିର ଉପରେ ଚିତ୍ ଜଗତ ରହିଛି ତିନି ଗୁଣ, ଇଏ ମାତ୍ର ଚାରି ଭାଗରୁ ଭାଗେ ଏ ଭୌତିକ ଜଗତ। ତେଣୁ ଏ ଯେଉଁ ବ୍ରହ୍ମା ସୃଷ୍ଟି କରୁଛନ୍ତି, ଭଗବାନ ବ୍ରହ୍ମା କହୁଛନ୍ତି ସୃଜାମି ତ ନିଯୁକ୍ତ ହମ୍, ମୁଁ ଯେଉଁ ସୃଷ୍ଟି କରୁଛି ଭଗବାନଙ୍କ ଦ୍ୱାରା ନିଯୁକ୍ତ ହୋଇକି ମୁଁ ସୃଷ୍ଟି କରୁଛି, ଭଗବାନଙ୍କ ଏଭଳି ଭାବରେ ଭଗବତା ରହିଛି। କୋଟି କୋଟି ବର୍ଷ ପରେ କିଏ ବ୍ରହ୍ମା ହେବ ଭଗବାନ ସବୁ ନିର୍ଣ୍ଣୟ କରିଦେଇଛନ୍ତି, ଭାଗବତ ସବୁ ବର୍ଣ୍ଣନା କରାଯାଇଛି, ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଶିବଜୀ କଥା କହୁଛନ୍ତି କିଏ ବ୍ରହ୍ମା ହେବେ, ସ୍ୱଧର୍ମନିଷ୍ଠ ସତଜନ୍ମ ପୁମାନ ବିରଞ୍ଜିତାମିତି ତଥା ପରଙ୍ଗି ମାମ ଅବ୍ୟାକୃତୋତ ଭାଗବତ ବୈଷ୍ଣବଂ ପଦଂ ଯଥାହଂ ବିବୁଧା କଳାତେ। ଯେଉଁମାନେ ସ୍ୱଧର୍ମକୁ ଶହେ ଜନ୍ମ ଧରି ପାଳନ କରିବେ, ସ୍ୱଧର୍ମନିଷ୍ଠ ସତଜନ୍ମ ବି ପୁମାନ, ଶହେ ଜନ୍ମ ଧରିକିରି ସ୍ୱଧର୍ମକୁ ଠିକ୍ ଭାବରେ ଯେଉଁମାନେ ପାଳନ କରିବେ ସେମାନେ ବ୍ରହ୍ମାପଦ ପ୍ରାପ୍ତ ହେବେ, ସେ ଚାକିରିଟି ପାଇବେ। ଏ ହେଉଛି ଯୋଗ୍ୟତା, ବ୍ରହ୍ମାପଦ ପ୍ରାପ୍ତ ହେବା ପାଇଁ ଯୋଗ୍ୟତା ହେଉଛି ଏଇଟା ତଥା ପରଙ୍ଗୀ ମା, ତାର ଆଉ ଟିକେ ଯେଉଁମାନେ ଉନ୍ନତ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ଶିବ ପଦପ୍ରାପ୍ତ ହେବେ ନାହିଁ, କିନ୍ତୁ ଶିବଲୋକକୁ ପ୍ରାପ୍ତ ହେବେ। ଶିବଲୋକ ଏ ଭୌତିକ ଜଗତ ଉର୍ଦ୍ଧ୍ୱରେ ରହିଛି, ଶିବଲୋକ ମହେଶ ଧାମସୁ ଦେବୀ ମହେଶ ହରିଧାମସୁ ତେସୁ ତେସୁ, ଏ ଦେବୀ ଧାମ ଭୌତିକ ଜଗତ ଉପରେ ମହେଶ ଧାମ ରହିଛି, ଶିବଯୁଗର ଧାମ ରହିଛି। ତେଣୁ ସେମାନେ ସେଠିକି ସେ ସ୍ଥାନକୁ ପ୍ରାପ୍ତ ହେବେ, ଶିବଲୋକକୁ ପ୍ରାପ୍ତ ହେବେ। କିନ୍ତୁ ଭଗବାନଙ୍କର ଭକ୍ତଙ୍କର ମହିମା, ଶିବଜୀ କହୁଛନ୍ତି ଭଗବାନ ଭକ୍ତଙ୍କର ମହିମା କ'ଣ ନା ପଦଂ ଯଥାହଂ ବିବୁଧା କଳାତେ, ସେଇ ଯେତେବେଳେ ବୈଷ୍ଣବ ଯେତେବେଳେ ତାଙ୍କ ଶରୀରକୁ ତ୍ୟାଗ କରିବେ ସେ ଭଗବାନଙ୍କୁ ପ୍ରାପ୍ତ ହେବେ। ଇଏ ହେଉଛି ବୈଷ୍ଣବମାନଙ୍କର ମହାତ୍ମ୍ୟ, ବ୍ରହ୍ମା ପଦ ପ୍ରାପ୍ତ ହେବା ପାଇଁ ଶହେ ଜନ୍ମ ଲାଗୁଛି, କିନ୍ତୁ ସବୁଠାରୁ ଶ୍ରେଷ୍ଠ ଉଚ୍ଚ ସ୍ଥାନ ଯେଉଁ ରହିଛି ଭଗବତ ଧାମକୁ ପ୍ରାପ୍ତ ହେବା ପାଇଁ ଗୋଟିଏ ଜନ୍ମରେ ଜଣେ ପ୍ରାପ୍ତ ହୋଇପାରିବ। ପ୍ରଭୁପାଦ ମହାରାଜ ସେଇଟା କହନ୍ତି ଗୋ ବ୍ୟାକ୍ ଟୁ ଗଡ୍ ହେଡ୍ ଇନ୍ ଦିସ୍ ଭେରି ଲାଇଫ୍, ଏଇ ଜନ୍ମରେ ଭଗବତ ଧାମକୁ ଯା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, हरे राम हरे राम 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 गोटे जन्मरे जन भगवान प्राप्त हो शहे जन्म कहीं ये कष्ट कर सी मध्ये कौ कौ सृष्टि मिलती ना ये उपयुक्त व्यक्ति मिलती ना जे कि ब्रह्मा हे कि मिलती ना से स्थल भगवान निजे ब्रह्मा हूँ तेना विश्वनाथ चक्रवर्ती ठाकुर गोटे हेसरे कही तीन प्रकार ब्रह्मा रही जन हो कर्मी ब्रह्मा जन हो ज्ञानी ब्रह्मा आउ जन हो भक्त ब्रह्मा तीन प्रकार ब्रह्मा रही ब्रह्मा तांकर जो रही आयुष रही बहुत प्रकार कल्प गोटी कल्पर गोटे दिन परिमाण आम चिंता करें 432 कोटी वर्ष 1000 दिव्य युग हेले गोटे ब्रह्मा गोटे दिन सरे से भाव 1000 दिव्य युग गले रात्रि सर यही भाव दिन मस वर्ष हो 100 वर्ष परिमाण आयुष 100 वर्ष एति वर्ष तर मान आयुष रही ब्रह्मा तेणु यहाँ सर ब्रह्मा भगवान 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 धाम को जीवे कि समस्ते जीवे ना जो मैंने भक्त ब्रह्मा से भगवान पाक जीवे भगवत धाम को जीवे कि ज्ञानी ब्रह्मा मान पुणी पतन हे एवं कर्मी ब्रह्मा मान तो कर्मफल भोग कर चलिए सब आसव तीन प्रकार ब्रह्मा रही तेणु ये ब्रह्मा शिक्षा कहते सृजामी तो नियुक्त हम मुझे से भाव में 100 जन्म धरिकी पुण्य कार्य करो आज ब्रह्मा आई तेणु भगवान मत निजुक्त दिखती निजुक्ति प्रदान कर चाकर प्राप्चे आम चाकर दि जाऊकिंग कर चाकर आज तुम शपथ निह आज यही भाव में तुम कर्तव्य तुम रहा यहाँ पूरण कर शपथ नि जो मैंने चाकरी करती सेमती ब्रह्मा मध्य शपथ नहीं सब से सब कार्य कर भगवान को इच्छा रे ये सृष्टि करेंगे सी सृष्टि प्रक्रिया सुझामी तुक्तम हर हर तत्वस हर कहे शिवजी शिवजी सी हूँ स्वयं भगवान विष्णु किंतु सी जो आसती ये गुण से तीन जन हो गुण अवतार भगवान अनेक प्रकार अवतार रही तेणु ब्रह्मा हूँ रजगुणर अवतार शिवजी हूँ तमगुणर अवतार एवं विष्णु हूँ सत्यगुणर अवतार गुण अवतार तेणु ब्रह्मा ब्रह्म संगीत कहते शिवजी हूँ किए ना विष्णु किंतु जो बड़े सी यही भौतिक जगत को अवतार ग्रहण करती शिव रूप से आसती से तमगुण को आश्रय कर आसती क्षीरंग यथा दधि विकार विशेष जोगा संजायते नहि तथा पृथगस्ति हेतु झसम भूतामित समुपेति कार्यात् गोविंदमादि पुरुषं तमहं भजामि उदाहरण दौंस ब्रह्मा जमी क्षीर से अम्ल जोग कले से दही परिणत हो जाए तेणु दहीटा आ क्षीर कार्य करना से भाव जदि विष्णु किंतु सी जो बड़े तमगुण को आश्रय कर शिवजी में परिणत हो जा तेणु से विष्णु कार्य करें ना शिवजी तेणु सी हूँ ये ध्वंस दायित्व रही प्रलय प्रलय पर शिवजी हूँ सी कार्य कर प्रलय कार्य कर विश्व पुरुष रूपेण परिपाति त्रिशक्ति ध्रुव ये विश्व को पालन किए कर स्वयं भगवान त्रिशक्ति ध्रुव तीनोटी शक्ति रही बहुत शक्ति रही जदि तीन भाग विभक्त करा जीवो गोटे हूँ कौन तांकर हूँ अंतरंगा शक्ति गोटे हूँ बहिरंगा शक्ति गोटे हूँ तटस्था शक्ति आम भगवान तटस्था शक्ति आमर चॉइस रही आम चाहिए जमी चॉइस दिगला तुम्हें आगे पुण्य फल भोग कर ना पापर फल भोग कर चॉइस देले जमराज समस्त को दि जाए ना कि स्पेशल केस दि जा तेणु आमर मध्य से चॉइस रही आम चाहिए भगवान पाखे रही पार ना भौतिक जगत रही तटस्था शक्ति भगवान तटस्था शक्ति तेणु तटस्थ कहले जमी नदी नदीर कूल जो रही नदीर कूलटा को आम कौन कह सी जल रही स्थल रही कूल तटस्था तेणु आम से भाव भगवान आम हूँ भगवान उन्नततर शक्ति किंतु आमर जो रही इंडिपेंडेंस रही आमर जो स्वाधीनता रही स्वाधीनतार अपव्यवहार करूँ आम ये भौतिक जगत पतन हो
ବହୁତ ଦୁଃଖ କଷ୍ଟ ଭୋଗ କରୁଛେ, ଆମର ସ୍ୱାଧୀନତାର ଅପବ୍ୟବହାର କରାଯାଉଛି। ତେଣୁ ଭଗବାନ ଏସବୁ ବ୍ୟବସ୍ଥା କରିଛନ୍ତି, ଆମକୁ ପୁଣି ତାଙ୍କ ଧାମକୁ ନେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ସବୁ ପ୍ରକାର ବ୍ୟବସ୍ଥା ସତ୍ୟ ମଧ୍ୟ ଆମେ ଭଗବାନ କଥା ଶୁଣୁନାହିଁ। ଅନନ୍ତ କାଳ ଧରିକିରି କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ, ଅନାଦି କାଳରୁ ଆମେ ଭଗବାନ ଭୁଲିକିରି ସଂସାର ଦୁଃଖ ଭୋଗ କରୁଛେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଭୋଗ କରି ଚାଲିଛେ। ତେଣୁ ଆମେ ସେଇଭଳି ଭାବରେ ଆମର ରହିଛି ସୁଯୋଗ ରହିଛି, ଆମେ ଯଦି ସେଇଭଳି ଭାବରେ କ'ଣ ଯେଉଁମାନେ ଭଗବାନ କୃପାରୁ ଯେଉଁମାନଙ୍କ ଭାଗ୍ୟ ବୋଧ ହେଉଛି, ସେମାନେ ଭଗବାନଙ୍କର ସାଧୁ ଶାସ୍ତ୍ର ଗୁରୁଙ୍କର ଶରଣ ନେଇକରି ଆଶ୍ରୟ ନେଇକରି ଭଗବାନ ଭଜନ କରିକି ଭଗବତ ଧାମକୁ ଯିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ସାଧୁ ଶାସ୍ତ୍ର କୃପା ଯଦି କୃଷ୍ଣନ୍ମୁଖ ହୁଏ ସେହି ଜୀବ ତରେ ମାୟା ତାହାର ଛୁଡ଼ାଏ। ସାଧୁ ଏବଂ ଶାସ୍ତ୍ରଙ୍କ କୃପାରୁ ଯଦି ସେ କୃଷ୍ଣଙ୍କ ଉନ୍ମୁଖ ହୁଏ, ଭଗବାନ ସବୁବେଳେ ବ୍ୟବସ୍ଥା କରିଛନ୍ତି ତାଙ୍କ ପାଖକୁ ଯିବା ପାଇଁ। ଏମିତିକି ଆମ ହୃଦୟ ମଧ୍ୟ ରହିଛନ୍ତି, ଅନ୍ତର୍ଯ୍ୟାମୀ ରୂପେ ରହିଛନ୍ତି, କିନ୍ତୁ ତଥାପି ଆମେ ଭଗବାନ କଥା ଶୁଣୁନାହିଁ। ତେଣୁ ତାଙ୍କ କୃପା ଯେତେବେଳେ ସେମାନେ ଲାଭ କରିବେ, ତାହେଲେ ସେମାନେ ଭଗବାନ ଭଜନ କରିକିରି ଭଗବାନ ଧାମକୁ ଯିବେ। ତେଣୁ ଏଇଭଳି ଭାବରେ ସବୁ କଥା ରହିଛି। ତେଣୁ ଏଠି କୁହାଯାଉଛି ଯେ ଯେଉଁ ବିଶ୍ୱ ଭଗବାନ, ଏଇ ତିନୋଟି ଶକ୍ତି ରହିଛି ଭଗବାନଙ୍କର, ସେ ପାଳନ କରୁଛନ୍ତି। ଆଉ ବ୍ରହ୍ମା ପାଳନ କରିପାରିବେ ନାହିଁ କି ଶିବଜୀ ପାଳନ କରିପାରିବେ ନାହିଁ, ବିଷ୍ଣୁ ସେଥିପାଇଁ ସ୍ୱୟଂ ଭଗବାନ ନିଜେ ପାଳନ କରୁଛନ୍ତି। ପାଳନଟା ବହୁତ କଷ୍ଟ, ସୃଷ୍ଟି କରିବାଟା ସହଜ, ଧ୍ୱଂସ କରିବାଟା ସହଜ, କିନ୍ତୁ ପାଳନ କରିବାଟା ବହୁତ କଷ୍ଟ। ତେଣୁ ରାଜା ଯିଏ ସିଏ ମଧ୍ୟ ପାଳନ କରନ୍ତି, ତେଣୁ ରାଜାଙ୍କୁ ମଧ୍ୟ ଭଗବାନଙ୍କର ପ୍ରତିନିଧି ବୋଲି କୁହାଯାଏ। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ନରାଣାଂଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, ସେ ରାଜା ପାଳନ କରନ୍ତି, ତେଣୁ ରାଜା ନରାଣାଂଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ରାଜା ସେ ହେଉଛି ଭଗବାନ ବିଷ୍ଣୁଙ୍କର ପ୍ରତିନିଧି, ପାଳନ କରନ୍ତି ସିଏ। ତେଣୁ ଏଇଥିରୁ ଆମେ ଜାଣିବା ଯେଉଁ ଅନୁମୋଦିତ ଶାସନ ପଦ୍ଧତି ହେଉଛି ରାଜତନ୍ତ୍ର। ରାଜତନ୍ତ୍ର ଯେଉଁ ମୋନାର୍କି ରହିଛି, ମୋନାର୍କି କହିଲେ ଏଇ ରାଜତନ୍ତ୍ର, ଏଇଟା ହେଉଛି ଅନୁମୋଦିତ ଶାସନ ପଦ୍ଧତି। କିନ୍ତୁ ଯେତେବେଳେ ଆମର ଧର୍ମ ଗ୍ଲାନି ହୋଇଯାଉଛି, ସେତେବେଳେ ଏଇ ରାଜତନ୍ତ୍ର ଲୋପ ପାଇକରି ଗଣତନ୍ତ୍ର ସ୍ଥାପନ ହେଉଛି, ଗଣତନ୍ତ୍ର ସ୍ଥାପନ ହେଉଛି, ଗଣତନ୍ତ୍ର ହେଉଛି ଧର୍ମର ଗ୍ଲାନି, କିନ୍ତୁ ରାଜତନ୍ତ୍ର ହେଉଛି ଧର୍ମ ଅନୁମୋଦିତ, କ'ଣ ଭଗବାନଙ୍କ ଅନୁମୋଦିତ ଶାସନ ପଦ୍ଧତି ହେଉଛି ରାଜତନ୍ତ୍ର। କିନ୍ତୁ ଯେହେତୁ ଧର୍ମର ଗ୍ଲାନି ହୋଇଯାଉଛି, ତେଣୁ ବର୍ତ୍ତମାନ ଯୁଗରେ ଆମେ ଦେଖିବା କେହି ପ୍ରାୟ ମୋନାର୍କି ନାହିଁ ବା ରାଜତନ୍ତ୍ର ନାହିଁ, କାହା କେଉଁଠି କେଉଁଠି ନେପାଳ ଇଂଲଣ୍ଡ ଇତ୍ୟାଦିରେ କେଉଁଠି କେଉଁଠି ସବୁ ରହିଛି, ପ୍ରାୟ ଲୋପ ପାଇଯାଇଛି। କାରଣ ଏଇଭଳି ଭାବରେ ଧର୍ମର ଗ୍ଲାନି ହୋଇଯାଉଛି, ଧର୍ମର ଗ୍ଲାନି ହୋଇଯାଉଛି ମାନେ ରାଜତନ୍ତ୍ର ଲୋପ ପାଇଯିବ। ତେଣୁ ରାଜାଙ୍କର କର୍ତ୍ତବ୍ୟ ହେଉଛି ସେମାନେ ଯେଉଁ ରାଜଶାସନ କରିବେ, ଭଗବାନଙ୍କର ପ୍ରତିନିଧି ହିସାବରେ ରାଜଶାସନ କରିବେ, ରାଜଶାସନ କରିବେ। ଆମର ଦୁଇଟି ପ୍ରସିଦ୍ଧ ରାଜା ରହିଛନ୍ତି, ଭଗବାନ ମଧ୍ୟ ରାଜା ହୋଇଛନ୍ତି, ରାମଚନ୍ଦ୍ର ରାଜା ହୋଇଥିଲେ, ଭଗବାନ ରାମଚନ୍ଦ୍ର ରାଜା ହୋଇଥିଲେ, ଭଗବାନ କୃଷ୍ଣ ଯଦି ରାଜା ହୋଇନଥିଲେ, କିନ୍ତୁ ଯୁଧିଷ୍ଠିର ମହାରାଜର ରାଜଶାସନ କରୁଥିଲେ, ସେ କୃଷ୍ଣଙ୍କର ରାଜ୍ୟ ବୋଲି କୁହାଯିବ। ଭଗବାନ ରାମଚନ୍ଦ୍ର ସିଧାସଳଖ ଭାବରେ ଶାସନ କରୁଥିଲେ, ଏବଂ ଭଗବାନ କୃଷ୍ଣ ନିଜେ ଶାସନ ନ କରିକିରି, ରାଜ୍ୟ ଶାସନ ନ କରିକିରି ତାଙ୍କର ଭକ୍ତ ଯୁଧିଷ୍ଠିର ମହାରାଜଙ୍କୁ ଦେଇଥିଲେ ରାଜ୍ୟ ଶାସନ କରିବା ପାଇଁ। ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଲୋକମାନେ କିଭଳି ଭାବରେ ଆନନ୍ଦରେ ଥିଲେ ଆମେ ଶୁଣୁଛେ, ଭାଗବତ ବିଭିନ୍ନ ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ଭଗବାନ କୃଷ୍ଣଙ୍କ ସମୟରେ ଯୁଧିଷ୍ଠିର ମହାରାଜଙ୍କର ରାଜ୍ୟ ଶାସନ ହେଉଥିଲା, ଲୋକମାନେ କିଭଳି ଭାବରେ ଆନନ୍ଦରେ ଥିଲେ ସବୁ ଭଗବାନ ବର୍ଣ୍ଣନା କରାଯାଇଛି ଏଇଭଳି ଭାବରେ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଦି ସେମ୍ ରାମ ଆଣ୍ଡ ସେମ୍ କୃଷ୍ଣ ଆର୍ ପ୍ରେଜେଣ୍ଟ ଇନ୍ ଦିସ୍ ଏଜ୍ ଅଫ୍ କଳି। ଏ କଳି ଯୁଗରେ ମଧ୍ୟ ସେଇ ଭଗବାନ ରାମଚନ୍ଦ୍ର ରହିଛନ୍ତି ଏବଂ କୃଷ୍ଣ ରହିଛନ୍ତି। କେମିତି ରହିଛନ୍ତି? ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍ସ, ତାଙ୍କ ନାମରେ ସେ ରହିଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଆମେ ଯଦି ଏଇ ଭଗବାନ ନାମର ଆଶ୍ରୟ ନେବା, ଆମେ ମଧ୍ୟ ସେଇଭଳି ଭାବରେ ଆନନ୍ଦରେ ରହିପାରିବା। ଯେଉଁଭଳି ଭାବରେ କୃଷ୍ଣଙ୍କ ସମୟରେ ଭଗବାନ କୃଷ୍ଣଙ୍କ ସମୟରେ ରାଜ୍ୟବାସୀମାନେ କେମିତି ରହିଥିଲେ, ବହୁତ କଥା ରହିଛି, ଆମେ ସେ ବିଷୟରେ ଏତେ ଆଲୋଚନା କରିବା ନାହିଁ। ଭଗବାନ ରାମଚନ୍ଦ୍ର ସମୟରେ କିଭଳି ଆମେ ଗୋଟିଏ ଖାଲି କହିଦେବା, କଥା ପ୍ରସଙ୍ଗରେ ଆସିଗଲା। ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ନାଧେୟ ବ୍ୟାଧେୟ ଜରାଗ୍ଳାନି, କ'ଣ ଭଗବାନ ରାମଚନ୍ଦ୍ର ସମୟରେ କୌଣସି ଆଧି ନଥିଲା, ଆଦି ମାନେ କୌଣସି ମନସ୍ତାପ ନଥିଲା। ନାଧି ବ୍ୟାଧି ଜରା ଗ୍ଳାନି, ବ୍ୟାଧି କହିଲେ ବର୍ତ୍ତମାନ ଯୁଗରେ କେମିତି ସବୁ ବ୍ୟାଧି ସବୁ ଆପଣମାନେ ସବୁ ଜାଣନ୍ତି, ଲେଟେଷ୍ଟ ବ୍ୟାଧି ସବୁ ଆସି ପହଞ୍ଚିଯାଉଛି। ଏବଂ ବାର୍ଦ୍ଧକ୍ୟ ଅବସ୍ଥା ନଥିଲା, ଗ୍ଳାନି ମଧ୍ୟ ନଥିଲା, ମନସ୍ତାପ ନଥିଲା, ଦୁଃଖ ନଥିଲା, ଶୋକ ନଥିଲା। ଦୁଃଖ ହେଉଛି କ'ଣ, ବର୍ତ୍ତମାନ ପାଇଁ ଦୁଃଖ, ଶୋକ ହେଉଛି ଅତୀତ ପାଇଁ, ଭୟ ହେଉଛି ଭବିଷ୍ୟତ ପାଇଁ। ନାଧି ବ୍ୟାଧି ଜରା ଗ୍ଳାଣି ଦୁଃଖ ଶୋକ ଭୟ କ୍ରମା ମୃତ୍ୟୁଶ୍ଚ ଅନିଶ୍ଚିତ ଅନିଶ୍ଚିତାମ ଆସିତ, ଯେଉଁମାନେ ଚାହୁଁନଥିଲେ ଅନିଶ୍ଚିତାମ ଆସିତ, ଯେଉଁମାନେ ଚାହୁଁନଥିଲେ ମୃତ୍ୟୁ ତାଙ୍କ ପାଇଁ ମଧ୍ୟ ମୃତ୍ୟୁ ହେଉନଥିଲା। ରାମେ ରାଜନ୍ୟ ଅଧ୍ୟକ୍ଷ ଯେ, ଭଗବାନ ରାମଚନ୍ଦ୍ର ଯେତେବେଳେ ଅଧ୍ୟକ୍ଷ ରାଜା ଥିଲେ ସେତେବେଳେ ଲୋକମାନେ ଏଇଭଳି ଭାବରେ ଥିଲେ, ଆନନ୍ଦରେ ଥିଲେ। ତେଣୁ ଏଇଭଳି ଭାବରେ କୃଷ୍ଣଙ୍କର ମଧ୍ୟ ସେ ବର୍ଣ୍ଣନା, ଭାଗବତ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଯେତେବେଳେ ଏକଥା ଶୁଣୁଛେ, ଆମର ଇଚ୍ଛା ହେବ ଆମେ ଯଦି ସେହି ସମୟରେ ଥିଲେ କେତେ ଭଲ ହେଇଥାନ୍ତା, କେତେ ଆମର ସୌଭାଗ୍ୟ ହେଇଥାନ୍ତା। ତେଣୁ ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି ଯେ ସେମ୍ ରାମ ଆଣ୍ଡ ସେମ୍ କୃଷ୍ଣ ଆର୍ ପ୍ରେଜେଣ୍ଟ ଇନ୍ ଦିସ୍ ଏଜ୍ ଅଫ୍ କଳି ଇନ୍ ଦ ଫର୍ମ ଅଫ୍ ଦେୟାର୍ ନେମ୍। ତେଣୁ ଆମେ ଯଦି ଭଗବାନ ନାମର ଆଶ୍ରୟ ନେବା, ଆମେ ମଧ୍ୟ ସେଭଳି ଭାବେ ରହିପାରିବା, ଆନନ୍ଦରେ ରହିପାରିବା। ଯେଉଁଭଳି ଭାବେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ରାଜ୍ୟବାସୀମାନେ ଯେଉଁଭଳି ଭାବରେ ଆନନ୍ଦରେ ଥିଲେ, ଭଗବାନ କୃଷ୍ଣଙ୍କ ସମୟରେ ରାଜ୍ୟବାସୀମାନେ ଯେଉଁଭଳି ଭାବରେ ଆନନ୍ଦରେ ଥିଲେ, ଆମେ ସେହିଭଳି ଭାବରେ ଆନନ୍ଦରେ ରହିପାରିବା, ଭଗବାନ ନାମର ଆଶ୍ରୟ ନେଲା ମାତ୍ରେ। ପ୍ରଭୁପାଦ ମହାରାଜ କହନ୍ତି, ତେଣୁ ଆମ ସୁବିଧା ସବୁ ଭଗବାନ ଦେଇଛନ୍ତି। ତେଣୁ ଏ ଯେଉଁ ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ ଏ ପାଳନ କରୁଛନ୍ତି, ବ୍ରହ୍ମା ଏଇ ଶିବଜୀଙ୍କ ନାରଦ ମୁନିଙ୍କ ପ୍ରଶ୍ନର ଉତ୍ତରରେ ଏ କଥା ଆସୁଛି, ଦ୍ୱିତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏଇଟା କହିଛନ୍ତି, ଏ ଶ୍ଳୋକଟି ଅଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ବିଭିନ୍ନ ଅବତାରମାନ ବିଷୟରେ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ଯେତେ ଅବତାର ସବୁ ରହିଛନ୍ତି, ବହୁତ ପ୍ରକାର ଅବତାର ରହିଛନ୍ତି, ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ମଧ୍ୟ ବିଭିନ୍ନ ଅବତାରମାନ ବିଷୟରେ କହିଛନ୍ତି। କାହିଁକି ନା ସୁତ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରିଥିଲେ, ଛଅଟି ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ଥିଲା ଅବତାରମାନଙ୍କ ବିଷୟରେ କହିବା ପାଇଁ, ତେଣୁ ସୁତ ଗୋସ୍ୱାମୀ ଅବତାରମାନଙ୍କ ବିଷୟରେ କହିଥିଲେ। ତେଣୁ ଇଏ ଭଗବାନ ବିଷୟରେ କହିବା ପାଇଁ ଯାଇକରି ଭଗବାନଙ୍କ ଅବତାର ମାନେ ଇଏ ହେଉଛି ଭାଗବତମ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏ ଯେଉଁ ନାରଦ ମୁନି ପ୍ରଶ୍ନର ଉତ୍ତରରେ ଏସବୁ ଅବତାରମାନ ବିଷୟରେ କହିକିରି ସେ କହୁଛି ଇଦମ୍ ଭାଗବତମ ନାମ, ଇଏ ହେଉଛି ଭଗବାନ, ଏ ହେଉଛି ଭାଗବତ, ଭଗବାନ ଏବଂ ତାଙ୍କ ଭକ୍ତମାନଙ୍କ ବିଷୟରେ କୁହାଯାଉଛି, ଇଏ ହେଉଛି ଭାଗବତ। ତେଣୁ ତମେ ତ ବିପୁଳି କରୁ, ତମେ ଏଇଟାକୁ ଆହୁରି ବିସ୍ତାର କର। ଭଗବାନ ଏଇ ଯେଉଁ ଭାଗବତଙ୍କୁ ପ୍ରଥମେ ଦେଇଥିଲେ, ବ୍ରହ୍ମାଙ୍କୁ ଦେଇଥିଲେ, ଚତୁଶ୍ରୁକି ଭାଗବତ ବୋଲି କୁହାଯାଉଛି। ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏ ଚାରୋଟି ଶ୍ଳୋକରେ ସମଗ୍ର ସବୁକିଛି ଜ୍ଞାନ ଦେଇଦେଲେ ବ୍ରହ୍ମାଙ୍କୁ, ଏଭଳି ଭାବରେ ଜ୍ଞାନ ଦେଲେ ବ୍ରହ୍ମା ଏଭଳି ଭାବରେ ସୃଷ୍ଟି କରୁଛନ୍ତି। ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକ ମିଶିକରି ହଜାର ହଜାର ଲକ୍ଷ ଲକ୍ଷ ବୈଜ୍ଞାନିକ ହେଲେ ମଧ୍ୟ ସେ ସୃଷ୍ଟି କରିପାରୁନାହାନ୍ତି, ଏଇ ଚାରୋଟି ଶ୍ଳୋକରେ ଏସବୁ ଜ୍ଞାନ ଦେଇଦେଲେ। ତେଣୁ ବ୍ରହ୍ମା ଯେତେବେଳେ ନାରଦ ମୁନିଙ୍କୁ କହୁଛନ୍ତି, ତାକୁ ବିସ୍ତାର କରି କହୁଛନ୍ତି, ଏବଂ ସେ ନାରଦ ମୁନିଙ୍କୁ କହୁଛନ୍ତି ତୁମେ ଏଇଟାକୁ ବିସ୍ତାର କର, ତମେ ଏତଦ୍ ବିପୁଳିଙ୍ଗ କରୁ, ତୁମେ ଏଇଟାକୁ ବିସ୍ତାର କର। ତେଣୁ ଯେତେବେଳେ ନାରଦ ମୁନି ବ୍ୟାସଦେବଙ୍କୁ କହିଲେ, ସିଏ ମଧ୍ୟ ତାଙ୍କୁ କହିଲେ ତୁମେ ମଧ୍ୟ ବିସ୍ତାର କର। ଏଇଭଳି ଭାବରେ ବ୍ୟାସଦେବଙ୍କ ପାଖରେ ଯେତେବେଳେ ଆସି ପହଞ୍ଚିଗଲା, ସେ ତାକୁ ବିସ୍ତାର କଲେ, 18,000 ଶ୍ଳୋକରେ ବିସ୍ତାର କଲେ ଭାଗବତଙ୍କୁ। ଭାଗବତ ଆମେ ଯେଉଁ ବର୍ତ୍ତମାନ ପ୍ରାପ୍ତ ହେଉଛେ, ଇଏ କ'ଣ 12 ସ୍କନ୍ଧ ରହିଛି, 335 ଅଧ୍ୟାୟ ରହିଛି, 18,000 ଶ୍ଳୋକ ରହିଛି, ଏଭଳି ଭାବେ ବିସ୍ତାର କରାଯାଇଛି। ଏବଂ ମହାପ୍ରଭୁ ମଧ୍ୟ ତାଙ୍କୁ ଆହୁରି ବିସ୍ତାର କରିଛନ୍ତି, ଗୋଟିଏ ଶ୍ଳୋକକୁ 61 ଅର୍ଥ କରିଛନ୍ତି। ତେଣୁ ଅନନ୍ତ ଭଗବାନଙ୍କର ଲୀଳା ଅନନ୍ତ, ସେହିଭଳି ଭାବରେ ତାଙ୍କର କଥା ମଧ୍ୟ ସେହିଭଳି ଭାବରେ ଅନନ୍ତ ରହିଛି। ଆମର କଥା ଥିଲା ଏଇଠି ଯେ ଯେଉଁ ଭଗବାନଙ୍କ ଭିତରେ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ଏଇ କୃଷ୍ଣଙ୍କର ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ବ୍ରହ୍ମା, ସେତେବେଳେ ଛୋଟ ପିଲାଦିନରୁ ଅବତାର କଥା ଆରମ୍ଭ କରିକିରି କହୁଛନ୍ତି ଭଗବାନଙ୍କ ଏଭଳି ସହିତ ଲୀଳା ରହିଛି, ଅନନ୍ତଦେବ ଗାନ କରୁଛନ୍ତି ଶେଷ ହେଇପାରୁନାହିଁ। ନାଦଂ ବିଦାମ୍ୟ ମମି ମୁନୟୋଗ୍ରଜାସ୍ତେ
माया बड़स्य पुरुषस्य कुतो वराजे गायन गुणान दशशतान अनादि देव शेषो धुनापि समवस्य किनास्य पारम।
अनंतदेव भगवान अनंतदेव को जितने कहगला ये भूमंडल धारण करने से कहले प्रभु मुझे केते दिन धारण करी। भगवान कहले तुम्हें तुम गुणगान कर एक हजार मुख रही अनंतदेव एक हजार मुख रही से सब भगवान गुणगान करेणु से कहले तुम जो गुणगान शेष होते आज जन को पठेबी तेणु धारण कर था सी तो गुणगान सरुना ये वर्णना कराई जोबले अनंतदेव यही भाव में धारण कर थे जा पहुँचीगले पाए वशिष्ठ ऋषि और विश्वामित्र ऋषि पहुँचीगले श्रीमद गौरवंद श्या महाराज कथि कहती भितर प्रतिजोगिता है किए बड़ विश्वामित्र बड़ ना वशिष्ठ ऋषि बड़ तेणु वशिष्ठ ऋषि भगवान रामचंद्रन सी थे गुरु थे विश्वामित्र ऋषि भगवान कृष्णकर गुरु अच्छा किए क्या बड़ तेणु जाइए जो पहुँचिले अनंतदेव पाखे पहुँचे अनंतदेव सब विश्वमंडल धारण करेणु सी जो अनंतदेव भगवान ये जो ये कर भगवान गुणगान करईटी जा शुणीते ये चारि कुमार श्रवण करते ब्रह्मा को चारिपुत्र भागवतम तृतीय स्कंध अष्टम अध्याय वर्णना कर ये गोटे भागवतर ये गोटे परंपरा कुमार चारि कुमार श्रवण करते सब कथा रही तेणु भगवान अनंतदेव कहले मु तुमको मोर निर्णय देवी तुम प्रथम आग ये भूमंडल को धारण कर तापर मुझे किए तुम तो श्रेष्ठ तेणु विश्वामित्र चेष्टा कले पारे ना धारण करें ना कि जोबले वशिष्ठ ऋषि धरले से धारण करदे तेणु आउ अनंतदेव कह पड़ेन किए श्रेष्ठ बोली ये सब कथ रही तेणु से बहुत कथ रही से जो भगवान गुणगान कर श्लोकटी कौन द्वितीय स्कंद सप्तम अध्याय ब्रह्मा कौन नातं वेदा ममी मुनयोग्रजास्ते माया बड़स्य पुरुषस्य कुतो वराजे गायन गुणान दशशतान अनादि देव शेष अधुनापि समवस्यति नास्य पारम। कहते पुत्र नातं तांकर अंत कहीं जानपर ना ये अंत कहीं जानपर मु कहीं पॉइंट आसला कहीं आसला ना ये कौन नृग कौन प्रभु आपण प्रभु आपंत रही आपंत शक्ति रही तेणु आपत सब जानती ये पॉइंट ये कथा आसला तेणु ब्रह्मा मत से कथा कौन ना तो विदा ममी मुनयोग आस्ते हे पुत्र विषय मुझिना पूर्ण भाव मुझिपना कि तुम्हें भी जापना कि तुम अग्रज नारद मुनि अग्रज हो शिवजी एवं शिवजी अग्रज हो चारि कुमार जदि से सब मानते सब पुराण सब श्रेष्ठ कहीं ना ब्रह्मा का पुत्र हिसाब से सी होती प्रथम पुत्र किंतु वर्तमान पर्यंत सी सब पांच वर्ष बयस रही बाक हिसाब रही उलग्न भाव रही तेणु तथा आसव तृतीय स्कंद पंदर अध्याय आसव से जा बैकुंठ लोक को सेतबाद सप्तम द्वार जय विजय जो थे अटकई सी भाविले छोट पिला दीज कौट चारज कौट आसिले लग्न ही रही तेणु तो अटकईदे तेणु से अभिशाप दे सब कथ रही सब तेणु ये चारि कुमार यही भाव में नारद मुनि बड़ भाई सी अग्रज प्रथम जहात होती सी ब्रह्मा ठार सृष्टि ना तो विधामी मुनय प्रजा माया बड़ से पुरुष को स्कृत बराजाए आउ जो मैंने माया अधीन रही कथा कौन कह से माने बहुत नीच स्तर अच्छे आम मैंने सब बहुत नीच स्तर अच्छे भगवान कथा कौन कह भगवान नहांती भाव कौन लोक मैंने जो मैंने बहुत उन्नत स्तर अच्छा से मैंने भगवान को प्रणाम कर बारंबार बारंबार प्रणाम करसना जिनका नाम है गोकुल जिनका धाम है ऐसे श्री भगवान को बारंबार प्रणाम है बारंबार भगवान ये रही बारंबार प्रणाम करेंगे जो मैंने भगवान भक्त बारंबार प्रणाम करेंगे अर्जुन भगवान बारंबार हजार हजार बार प्रणाम करायो जमग्नि वरुण शशाक प्रजापति तां प्रविता महस्य नमो नमस्ते तु सहस्र कुत्य पुनश्च भूयो भी नमो नमस्ते हजार हजार थर प्रणाम करुच्छ प्रभु अर्जुन कहते भगवान को हजार हजार आगे हजार थर प्रणाम कर पचर हजार थर प्रणाम कर दुई साइड में हजार हजार थर प्रणाम कर प्रणाम कर भगवान को जो मैंने शक्ति को जानवे से भगवान शरण में जीवे ना समझे जीवे ना भगवान नहांती बोली कहीदे असुर मैंने भगवान नहांती बोली कहे शतकड़ा अनुशत भाग लोक कहते यही भाव में असुर से भगवान शरण जाती जाती ना तेणु ब्रह्मा एकता कहते विषय में जानपरना गायन गुणान दश शतान आदि देव दश शतान कहले दश शह आनन जहाँ सी होती अनंत देव एक हजार मुखरे भगवान को गुणगान कर शेष अधुना भी समवस्थित ना से पारम ए पर्यंत भगवान गुण शेष हो पार ना तेणु से भाव ये मध्य प्रदान करते नृग से कथ सब आसवि भाव जिते भूमि बा भूमिकणा रही जिते आकाश रे अग्निकणा रही जिते हिमकणा रही से परिमाण से दान कर गाभी यही भाव पर सब आसवा कथा पुणी जाते ही गाभी देना ये गाभी कपिल गाभी सब देखते जार तेरह गुण रही आम सब पर शुणा कह आस कथा ये भाव गाभी को सब प्रदान करुले सी प्रदान करते ये गाभी देखते कि गोटे भूल हो गला से यही भाव में पाप दंड भोग पड़ा तेणु भगवान कहे जो ब्राह्मण संपत्ति जो मैंने हरण करेंगे यही भाव में भोग कर पड़े तार कौन विषर प्रतिक्रिया रही विषर औषध रही विष को भल करहब कि यार कौन सी प्रतिकार ना कि आप किसी प्रतिकार ना जो भोग करा पड़ो जमी आम भगवान नाम नौचे भगवान नाम नहीं कर सब प्रकार पापर पार ही जाऊे तेणु ये पापर पारि हम ना तेणु भगवान कह या कह उद्देश्य हूँ कौन ना यार गुरुत्व को देखापी भगवान पाप नाम महात्मा यह रही नाम एमती किसी पाप ना जो पाप नाम द्वारा नष्ट न हम ना पापटा कौन पापर प्रायश्चित हो पारना एमती किसी ना ये किसी पाप ना जो पापर प्रायश्चित आम नाम द्वारा करें जो जान ले भाव नाम महात्मा रही तेणु आम पाप करायश्चित करदे नाम देकर हरे कृष्णा 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 हरे 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 राम राम कि गोटे अपराध हो गला नाम अपराध हो गला तेणु ये अजामिल जदि बहुत प्रकार पाप कार्य करते कि नाम अपराधी करून सी बहुत प्रकार पाप कार्य बहुत बड़ लिस्ट होता जो चित्रगुप्त लिस्ट करते विराट बड़ पांजितार होता आम कहते गोटे थर के संख्यक लोक जदि पढ़ापी के समय लगे ये लिखाही चित्रगुप्त करते तेणु किंतु अजामिल गोटे थर भगवान नाम ना सब चलीगला यू कि बुझी जमराज दूत मैंने बुझीपारे ना जाओ कितु यहीटा कहार उद्देश्य हूँ ये जो पापर के रही श्री श्री सीताराम हनुमान जो कि यही भाव में पापर प्रतिकार ना बोली भगवान कहे आ पर सब वर्णना करु आमर यह सब कथा रही सब सब आलोचना हम आम शुणा तेणु वर्तमान आम समय होगा आम 2 मिनट भगवान नाम कीर्तन करके काम कथा विश्राम देवा।